भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्री श्री गौरनिताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री राधा कृष्ण चंद्र श्री लक्ष्मी कृष्णदेव कृपाद पद्मरे मन प्रणति निवेदन करी श्रील गुरुदेव श्री श्रीमद भक्ति स्वरूपानंद स्वामी गुरु महाराज कृपाद पद्मरे मन प्रणति निवेदन करी ईस्कन प्रतिष्ठिताचार्य श्री श्रीमद वेदान स्वामी श्री गोपाल महाराज कृपाद पद्मरे मन प्रणति निवेदन करी समस्त साधु गुरु वैष्णव तथा पुष्प वैष्णव सर्वजन वृंद मातृवृंद मन प्रणति निवेदन करी आज आम श्रीमद भागवत दशम स्कंद नवम अध्याय कथा आरंभ करवा जोटी कल विश्राम दैत्र भगवान धाऊँच पचर माँ धाऊँच धाईवाप बहुत समय लगला प्रथम प्रथम निज घर अंगण से बुले विशदा खड़ा धाव मान तर जो रही नंद अंगण से प्रथम धाईले बाहर को पड़े गाँ भर पड़े सब आड़े देखते हे कौन कृष्ण आज धाऊँच यशोदा पचर धाऊँच भाव कौन गोटे हो ये भाव समस्त चिंता गाँ सारा खबर मिलगला ड्रामा देखापे आसीगल ड्रामा आरंभ हो गला एडवर्टाइजमेंट करदेल भगवान देख आज गोटे लीला हम हाँ ये देखे पर कह सीधा ये देखा समस्त को देखा ये भाव में भगवान भक्त मान बस बस रे सी जो भगवान जहाँ को काल भय कले सी माँ हाथ में दृष्टि देख भय कर कौन कह भगवान लीला तेणु आम एक कथा विश्राम देखे माँ पचर धाऊँ पुआ आगे धाऊँच तीन वर्ष बाड़क आगे धाऊँच भगवान चाहते आम गत काल कही जो शक्ति रही गोटे गोटे शक्तिर स्पीड के लक्ष छयाशी हजार माइल पर सेकेंड जो रही आलोकर गति आगवान गति कथा कौन कह आहरी द्रुत गति जापर कोटि कोटि माइल जापर गोटे सेकेंड कौन गोटे क्षण में कोटि कोटि स्थान कोटि कोटि योजन गति करें किंतु माँ को माँ पूरा हतोत्साह ना माँ को उत्साह देव हाँ मुझे धरवि माँ का कृपा ए माँ का परिश्रम परिश्रम देखिए भगवान कृपा करेंगे ये सब कथा लीला आसवि तेणु जाऊँ माँ जाऊँ हाँ धरदेवी धरदेवी हाँ कि धरी पारना राधाकृष्ण महाराज कहते सी जो पु जो धाऊँ पुहे जाए नहीं टी आगे पड़ेगले जाए जमी ये टायर्ड हो जाती से भाव में देखुं पचुक ये भाव लीला चल भगवान माँ का अन्वच मान जननी बृहत चढ़ श्रोणी बराक्रांत गति सुमध्यमा जवेन विश्र शितकेश बंधन च्यूत प्रसुनानुगति परामृषत यही भाव जो अन्वच मान पचरे धाऊँ पु पचर धाऊँ माँ जननी बृहत छल तो शरीर टिके मोटा अच्छी स्तन टिके बृहत स्तन रही बृहत छल श्रोणी भारक्रांत तेणु यही भाव जो रही एत स्पीड में जापर ना छोट पिला जमी धाऊँ चाहपर ना भारक्रांत गति सुमध्यमा तर बहुत सुंदर देखापी कटी रही क्षीण कटी सुमध्यमा एवं जबेन विश्वसित केश बंधन जबेन बहुत जोर से जाकर जी शक्ति रही कि केश रही केश बाणी बेणी सब बंधा होता सीटा विश्वसित से खोलीगला खोलीगला तेणु च्युत प्रसुनानुगति परामर्श बेणी जो सब रही फूल सब रही प्रसुन पुष्प सब रही से सब तल पड़ जाऊत प्रसन्न अनुगति जमी धाऊँ से भाव तले फुल सब पड़ पड़ जामृषत यही भाव में माँ धरले परामृष धरी पकड़े तार जो पिंधि गोटे कौन पिंधि भगवान सीटा धरीदे पचपट जा ମାଙ୍କର ପଛପଟେ କୃଷ୍ଣଙ୍କ ପଛପଟେ ଧରିଲେ ଯାଇ ପରାମ ଦୃଶ୍ୟ ଆମେ ଯେଉଁ କହୁଛି ପରାମର୍ଶ ଏଠି ପକାଇଲେ ଏଠି କୁହାଯାଉଛି ତେଣୁ ତାପରେ ଶ୍ଳୋକରେ କହୁଛନ୍ତି କୃତା ବସନ୍ତ ପ୍ରରୁଦନ୍ତ ମକ୍ଷିଣୀ କସନ୍ତ ମଞ୍ଜନ୍ମସିଣୀ ସୁପାଣିନା ଉଦ୍ବୀକ୍ଷମାଣ ଭୟ ବିହ୍ୱଳେ କ୍ଷଣ ହସ୍ତେ ଗୃହୀତ ବିଷୟନ୍ତ ବାଗୁର କୃତାକସନ୍ତ ପ୍ରରୁଦନ୍ତ ମକ୍ଷିଣୀ ଭଗବାନଙ୍କର ଭାବ ହେଉଛି ମୁଁ ଗୋଟେ ଦୋଷ କରିଦେଇଛି ଭୁଲ କରିଦେଇଛି ମାଠିକୁ ଭାଙ୍ଗି ଦେଇଛି ତେଣୁ ପୁଣି ସେ ଶିକାରେ ସେଠୁ ଚୋରେଇକିରି ଆଣିଲି ହେଇ ହବ ପୁଣି ମାଙ୍କଡ଼ମାନଙ୍କୁ ଦେଲି ଏଇଭଳି ଭାବରେ ମାଆଙ୍କୁ ବହୁତ କଷ୍ଟ ଦେଲେଣି ଆଜି ତାଙ୍କ ସବୁ ଜିନିଷ ସବୁ ନଷ୍ଟ କଲେଣି ତେଣୁ ନିଜକୁ ଭାବୁଛନ୍ତି ଅପରାଧୀ କୃତାଗସଂ ପ୍ରରୁଦନ୍ତ ମକ୍ଷିଣୀ ବହୁତ ଜୋରରେ କ୍ରନ୍ଦନ କରୁଛି ପ୍ରରୁଦନ୍ତମ୍ ଖାଲି ରୁଦନ୍ତମ୍ ନୁହଁ ପ୍ରରୁଦନ୍ତମ୍ ସେଥିରେ ଯେଉଁ ଭାରତ ଯେଉଁ ଇଏ ଲେଖା ହେଇଛି ଯେଉଁ ନମାମିଶ୍ୱରମ୍ ଯେଉଁ ସେ ଯେଉଁ ରହିଛନ୍ତି ଖାଲି ରୁଦନ୍ତମ୍ ବୋଲି ଲେଖାଯାଇଛି ଏଠି ପ୍ରରୁଦନ୍ତମ୍ ବହୁତ ଜୋରରେ କ୍ରନ୍ଦନ କରୁଛନ୍ତି ପ୍ରରୁଦନ୍ତମ୍ ପ୍ରରୁଦନ୍ତ ଅକ୍ଷିଣୀ ରୋଦନ ଜୋରରେ କ୍ରନ୍ଦନ କରୁଛନ୍ତି ଏବଂ ଅକ୍ଷିଣୀ କସନ୍ତମ୍ ଅଞ୍ଜନ କ'ଣ ମସିଣୀ ସୁପାଣିନା ନିଜର ହାତରେ ଆଖିକୁ ମନ୍ଥୁଛନ୍ତି କ୍ରନ୍ଦନ କରିକରି ଆଖିକୁ ମନ୍ଥୁଛନ୍ତି ତେଣୁ ଆଖିରେ ଯେଉଁ ଅଞ୍ଜନ ସବୁ ଲାଗିଛି ଅଞ୍ଜନ ସବୁ ହେଇଯାଉଛି ମିଶି ହେଇଯାଉଛି ଆଉ କ୍ରନ୍ଦନ କରୁଛନ୍ତି ଲୁହ ଗଡ଼ୁଛି ତଳକୁ ତେଣୁ ସେ କଳା ମଧ୍ୟ ତଳକୁ ଆସିଯାଉଛି ଶରୀରରେ ତାଙ୍କର କଳା ସବୁ ହେଇଯାଉଛି ଏଇଭଳି ଭାବରେ ପରିଣାମ ଉଦ୍ବିକ୍ଷମାଣ ଭୟ ବିହଳ କ୍ଷଣ ମା ତ ଧରିଦେଲେ ତେଣୁ ବହୁତ ଭୟରେ ତାଙ୍କୁ ଦେଖୁଛନ୍ତି ମାଆଙ୍କୁ ମାଆଙ୍କ ହାତରେ ଜଷ୍ଟି ଦେଖୁଛନ୍ତି ବାଡ଼ି ରଖିଛି ପିଠି ପକାଇବେ ମା ତେଣୁ ଉଦ୍ବିକ୍ଷମାଣ ବହୁତ ଭୟର ସହିତ ଦେଖୁଛନ୍ତି ତେଣୁ ହସ୍ତେ ଗୃହୀତ ମା କ'ଣ କଲେ ହାତରେ ଧରିଦେଲେ ତାଙ୍କ ହାତରେ ତାପରେ ତାଙ୍କ ହାତକୁ ଧରିଲେ ଗୋଟେ ହାତକୁ ଧରିଦେଲେ ସେ ଗୃହୀତ କ'ଣ କଲେ ଭୀଷଣ ଅଗାଗ୍ରତ ତେଣୁ ବହୁତ କ୍ରୋଧରେ ଭୟ ପ୍ରଦର୍ଶନ କରୁଥିଲେ ଭୀଷୟାନ୍ତ ତାଙ୍କୁ ଭୟ ଦେଖାଉଥିଲେ ଏବଂ ଅଭାଗ୍ରତ ତାଙ୍କୁ ଯେଉଁ ଗାଳି ଦେଉଛନ୍ତି ଭଗବାନଙ୍କୁ ଗାଳି ଭଲ ଲାଗେ ଭଗବାନଙ୍କୁ ଯେଉଁ ସ୍ତୁତି କଲେ ଯେତିକି ଆନନ୍ଦ ନ ଲାଗେ ତେଣୁ ଗାଳି କଲେ ତାଙ୍କୁ ଆହୁରି ଅଧିକା ଆନନ୍ଦ ଲାଗେ ଆମେ ଚୈତନ୍ୟ ଚରିତ୍ର ଆମେ ଯଦି କହୁଥିଲୁ ସେ କଥା ମାତା ଯଦି ପୁତ୍ର ଭାବେ କରେ ନ ସେଟା ବହୁତ ପ୍ରିୟା ଯଦି ମାନ କରି କରେ ଭର୍ଷଣ ବେଦ ସ୍ତୁତି ହୋଇଛି ସେଇ ହରେ ମୋର ମନ ପ୍ରିୟା ଯେତେବେଳେ ତାଙ୍କୁ ଭର୍ଷନା କରିବେ ତାଙ୍କୁ ନିନ୍ଦା କରିବେ ତାଙ୍କୁ ଗାଳି ଦେବେ ସେଇଟା ଭଗବାନଙ୍କୁ ଭଲ ଲାଗିବ ଆନନ୍ଦ ଲାଗିବ ବେଦସ୍ତୁତି ଠାରୁ ଆହୁରି ଅଧିକ ତାଙ୍କୁ ଭଗବାନଙ୍କୁ ଭଲ ଲାଗିବ ବେଦସ୍ତୁତି ହୋଇଛି ସେଇ ହରେ ମୋର ମନ ଏଇ ମା ତାଙ୍କୁ ଗାଳି କରୁଛନ୍ତି କ'ଣ କ'ଣ ଗାଳି କରୁଛନ୍ତି ବିଭିନ୍ନ ଆଚାର୍ଯ୍ୟମାନେ ସବୁ ଟୀକାରେ କହୁଛନ୍ତି କ'ଣ କ'ଣ ଗାଳି କରୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ କହୁଛନ୍ତି ଯେ ଯେଉଁ ତାଙ୍କୁ ଭୀଷାନ୍ତ ଅଭାବର ତାଙ୍କୁ ଭୟ ପ୍ରଦର୍ଶନ କରୁଛନ୍ତି କାହାକୁ ଭୟ ପ୍ରଦର୍ଶନ କରୁଛନ୍ତି ନା ବ୍ରହ୍ମ ରୁଦ୍ରାଦେବୀ ଅନିସଂ ଭୟ ପ୍ରଦର୍ଶନ କିନ୍ତୁ ବ୍ରହ୍ମ ରୁଦ୍ରାଦେବୀ ଅନିସଂ ସ୍ତୁୟମାନ ଯାହାଙ୍କୁ ସ୍ୱୟଂ ବିବେଚି ସ୍ୱୟଂ ଭୟଂ ବୋଲି କୁହାଯାଇଛି ଭାଗବତ ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ନାମ ଗୋଟିଏ ଥରେ ଭଗବାନଙ୍କ ଗୋଟିଏ ନାମ ଯଦି ଭଗବାନଙ୍କ ଅବସ୍ୱଭାବରେ ଯଦି ଭଗବାନଙ୍କ ଗୋଟେ ନାମ ନେଇଗଲେ ତାହେଲେ ସେ ନାମ ଏତେ ଶକ୍ତିଶାଳୀ ସେ ନାମକୁ ମଧ୍ୟ ଭୟ ବିବେଚି ସ୍ୱୟଂ ଭୟଂ ଭାଗବତ ପ୍ରଥମ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି ଯା ଦ୍ୱିବେଦି ସ୍ୱୟଂ ଭୟ ସ୍ୱୟଂ ମୃତ୍ୟୁ ମଧ୍ୟ ଭଗବାନ ଭୟ କରିବେ ଭାଗବତ ତୃତୀୟ ସ୍କନ୍ଧ ମଧ୍ୟ ଏକଥା କୁହାଯାଇଛି ମଦ ଭୟାତ ବାହାତ ବାହାତ ଅୟଂ ସମସ୍ତେ ତାଙ୍କୁ ଭୟ କରୁଛନ୍ତି ସିଏ ଆଜି ଭୟ କରୁଛନ୍ତି ମାଆଙ୍କୁ ଏବଂ ମା କ'ଣ କରୁଛନ୍ତି ତାଙ୍କୁ ଗାଳି ଦେଉଛନ୍ତି ଯିଏ କାହାକୁ ଗାଳି ଦେଉଛନ୍ତି ବ୍ରହ୍ମ ରୁଦ୍ରାଦେବୀ ଅନିସଂ ସ୍ତ୍ରୀମାନ ବ୍ରହ୍ମା ଶିବ ଆଦି ସବୁବେଳେ ଭଗବାନ କ'ଣ ସ୍ତୁତି କରୁଛନ୍ତି गोविंदम आदि पुरुषं तमहं भजामि गोविंदम आदि पुरुषं तमहं एवरी वे ब्रह्मा शिव समस्त चित्ति को जन ब्रह्मा वरुण इंद्र रुद्र मरुद स्तुनति दिव्यस्तभे खाली ब्रह्मा शिव नुह बहुत सब देवता मैंने स्तुति करसंदी आज से भगवान को महा कौन कर गाड़ी दौर अभाग्रत अभत्सायत वर्षना कर महाकाल जमादिनाम भय हेतु तंग जष्टिमात्रेण अभायत अभी जो भगवान को महाकाल जम मध्य भय करती सीए जी माँ का हाथ में जष्टि देखिकी माँ तक जष्टि देखी भय भय देखुं माँ जष्टि देख भय करीला दक्षिण पाणी मातृभृत्वत्वात् माँ तक दक्षिण हाथ से गधारे ना कौन दक्षिण पाणी मातृभृत्वत्वात् माँ का दक्षिण पाणी ना कृष्ण का दक्षिण पाणी कौन जहाँ भी हूँ धरले मातृभृत्वत्वात् तेणु यही भाव कृष्ण को सी वर्षना कौन कर अशांत प्रकृति अशांत प्रकृति बहुत चंचल स्वभाव अशांत जहाँ को जहाँ को भक्ति कले जो शांत हो प्रशांत हो सी हूँ अशांत प्रकृति कहते हैं कैतन चरता मंत्र कह भुक्ति मुक्ति सिद्धि कामी सकाल अशांत किंतु कृष्ण भक्त निष्काम अतएव शांत कृष्ण भक्त हो गले जहाँ भक्त हो गले प्रशांत हो कहते अशांत प्रकृति आने कौन कहते बानर बंधु बानर बंधु जा खाया दौरान सीधी से लवणी बानर बंधु मंथ निष्फोटक दधि भाण को तु भांगलु जस्ट देखी भाव में भर्सना कर गाड़ी दौरान माँ हाँ भगवान मत गाड़ी खाया पड़ी भगवान बहुत आनंद लगुच से लीला तेणु जहाँ भी हूँ भाव में जो हूँ कौन बार सब कौन तक्वा जष्टि सुतंग भीतंग विज्ञायावत्सला ये सीड़तंग बद्धुम दामना तदीर्ज्य कोविदा जप्वा जष्टि सुतंग भीतंग विज्ञा अर्भकवत्सला अर्भकवत्सला जशोदा पुत्र स्नेह रही अर्भकवत्सला तेणु से जापारे पुह ये भय कर कहीं हाथ में जष्टि देखिकी बाड़ी देखिकी भय कर शिवबंध भय करते शिवबंध बाड़े कहते शिवबंध भय करते जड़े आम महाराज कहते हरिधर महाराज से जड़े भक्त थे शिवंर भक्त से सब बाड़ा शिवबंध को शिवजी लिंग बाड़ा सब सबुदिन ये भाव शिवजी गोटे थर खाऊ घरे खाऊ बुलीगले आरे मुझे शिव को बाड़ेनी जाकर गले शिव बाड़े शिव प्रकट हो गए खुशी हो गए कथा रही तेणु भय कर देखने पु भय कर तेणु कौन त्यक्वा जष्टि सुतंग भीतंग विज्ञा अर्भकवत्सला माँ जापारे पु बहुत भय कर हार्ट फेल हो गाड़े कहीकि जष्टि की बाड़ी पकईदे सी बाड़ीटा धरिक दौड़े तेणु ये कौन ये सीड़तंग बद्धुम जो पकईदे ईएस हूँ इच्छा कले कील निश्चित भाव कौन बद्धुम बांधिया चेष्टा कले भगवान लीला भगवान अच्छे स्वतंत्र पूर्ण स्वतंत्र पुरुष किंतु से भक्त वशरे बंदी होती यहाँ भगवान भक्त वत्सलता तेणु माँ भाव धारणा आसला बद्धुम दामना तदवीर्ज को विदा भगवान जो शक्ति रही वीर्ज भगवान कहले षड़ैश्वर्य पूर्ण ऐश्वर्य से समग्र से वीर्ज से शक्ति अपरिमित शक्ति रही किंतु तांकर शक्ति विषय अकोविद ये जाणी ना माँ जाणी ना वीर्ज कोविद तेणु कौन कले ना तांकू ବଧୁ ତାଙ୍କୁ ବାନ୍ଧିବା ପାଇଁ ଚେଷ୍ଟା ଆରମ୍ଭ କଲେ। ଇଏ ଗୋଟେ ଲୀଳା ହେବ, ବାନ୍ଧିବା ଲୀଳା। ତେଣୁ ଯଦି ତାଙ୍କର ଯେଉଁ ଭାବର ବିନିମୟ ଆମର ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି, ମା ତ ମା ମା ତାଡ଼େ, କୃଷ୍ଣ ଯଦି କହେ ମା ମୋତେ ବାଡ଼ ନା, ମା ତ ମା ତ ମା ମା ତାଡ଼େ ମୋତେ ମାରେ ମାଡ଼ ନା, ମୋତେ ଭାବେ ନା, ଭୟ କରୁଛନ୍ତି। ଏମିତି ଆମକୁ ହାତ ଦେଖାନ୍ତି, ଏମିତି ହାତ ଗୋଟେ ହାତ ଧରିଦେଇଛନ୍ତି। ତେଣୁ ମା କିଂ ଦଧିଭାଣ୍ଡ ଅଭାକ୍ଷ ଦଧିଭାଣ୍ଡ କାହିଁ ଭାଙ୍ଗିଲୁ ନା, ଅଥ ନୈବ କରି ସିଏ ଆଉ ଏଥିରେ ଆଉ ଭୁଲ କରିବି ନାହିଁ। ତେଣୁ ବୀର୍ଯ୍ୟ ସର୍ବଭାବକୃତ ଲକ୍ଷଣ ସେ ନ କୋବିଧା, ଯେ ଭଗବାନ ସବୁଠାରେ ରହିଛନ୍ତି, ବୀର୍ଯ୍ୟ ତାଙ୍କର ଯେଉଁ ଶକ୍ତି ରହିଛି, ତାଙ୍କର ସବୁ ଯେଉଁ ସବୁଠାରେ ସେ ରହିଛନ୍ତି ସର୍ବବ୍ୟାପକତ୍ଵ, ତାଙ୍କୁ କେମିତି ବାନ୍ଧିବେ, କିନ୍ତୁ ତଥାପି ଚିନ୍ତା କରୁଛନ୍ତି ବାନ୍ଧିବେ ବୋଲି। ସେ କବିତା ଶୁଦ୍ଧ ତନ୍ ମାଧୁର୍ଯ୍ୟକ ନିମଗ୍ନତ୍ଵା, ଏ ମାଧୁର୍ଯ୍ୟ ଲୀଳା ଭଗବାନଙ୍କର ମା ଯେଉଁ ରହିଛନ୍ତି ସେଠି ମାଧୁର୍ଯ୍ୟ, ସେ ଐଶ୍ୱର୍ଯ୍ୟଟାକୁ ସେମାନେ ଜାଣିପାରନ୍ତି ନାହିଁ ଭଗବାନଙ୍କ ଐଶ୍ୱର୍ଯ୍ୟ। ତେଣୁ ଏଇଭଳି ଭାବରେ ସେଠି କହୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ନ ଚାନ୍ତ ନ ବହିର୍ଯ୍ୟ ନ ପୂର୍ବଂ ନା ବିଚାପରଂ ପୂର୍ବାପରଂ ବହିଷ୍ଟାନ୍ତ ଜଗତୋ ଯୋ ଜଗଚ୍ଚଜ ତନ୍ମତ୍ୱାତ୍ମଦବ୍ୟକ୍ତଂ ଅର୍ଚ୍ଚଲିଙ୍ଗ ମଦୋକ୍ଷଜଂ ଗୋପୀ କୋଳୋ ଖଳେ ଧାମ୍ନା ବବନ୍ଧ ପ୍ରାକୃତଂ ଯଥା ନ ଚ ଅନ୍ତର୍ ନ ବହିର୍ଯ୍ୟ। ଭଗବାନଙ୍କ ତତ୍ତ୍ୱ ସୁଖଦେବ ଗୋସ୍ୱାମୀ ଜାଣନ୍ତି, ତାଙ୍କ ଭିତରେ କିଛି ନାହିଁ କି ବାହାରେ କିଛି ନାହିଁ, ନ ଚାହାନ୍ତ ନ ଭାଇ ଚାଷ। ଯେମିତି ଆଉ ଶରୀର ଭିତରେ ବହୁତ ଜିନିଷ ରହିଛି, କିନ୍ତୁ ଭଗବାନଙ୍କ ଶରୀର ଭିତରେ କ'ଣ ଅଛି, ବାହାରେ କ'ଣ ଅଛି, ଭଗବାନଙ୍କର ବାହାରେ ଶରୀର ଯେଉଁ ରହିଛି ତା ବାହାରେ ସବୁ ସେସବୁ ଜିନିଷ ନା, ସବୁ ଭଗବାନ, ଭଗବାନଙ୍କ ସବୁ ଶକ୍ତି, ତାଙ୍କର ଭିତରେ କିଛି ନାହିଁ କି ବାହାରେ କିଛି ନାହିଁ, ନ ପୂର୍ବ ନା ପିଛା ଅପରମ, ତା ପୂର୍ବରୁ ଅତୀତରେ କିଛି ନଥିଲା କି ପରେ ମଧ୍ୟ କିଛି ରହିବ ନାହିଁ, ସେହି ମୂଳ ସବୁକିଛି, ନ ଚାହାପରମ ପୂର୍ବାପରମ ବହିଷ୍ଠାନ୍ତ ଜଗତ ଯେଉଁ ଜଗତ ଚଜ। ତେଣୁ ସେ ଯେଉଁ ରହିଛନ୍ତି ପୂର୍ବ ଏବଂ ଅପର, ଆରମ୍ଭ ଏବଂ ଅନ୍ତିମରେ ଜଗତ ଯେଉଁ ରହିଛି, ସିଏ ସେହି ଜଗତ, ତାଙ୍କଠାରୁ ସେ ଜଗତ ଆସୁଛି, ସେହି ନିଶ୍ୱସିତ କାରଣ ମଥା ଅବଲମ୍ବ, ତାଙ୍କ ନିଶ୍ୱାସ ସବୁ ଜଗତ ଯାହା ତୁ ସବୁ ତାଙ୍କର ଶକ୍ତି ଜଗତ ଯେଉଁ, କିନ୍ତୁ ତାଙ୍କୁ ଭାବୁଛନ୍ତି କ'ଣ ନା, ତମ ମତ୍ଵା ଆତ୍ମଜ ଅବ୍ୟକ୍ତ କ'ଣ ଆତ୍ମଜମ ମୋର ପୁତ୍ର ଇଏ ଅବ୍ୟକ୍ତଂ ମର୍ତ୍ୟଲିଙ୍ଗମ ଅଧକ୍ଷଜମ, ଯଦିଓ ସିଏ ଅଧକ୍ଷଜ, ଆମର ଇନ୍ଦ୍ରିୟମାନଙ୍କୁ ଉର୍ଦ୍ଧ୍ୱରେ ଆମେ ଇନ୍ଦ୍ରିୟମାନଙ୍କ ଦ୍ୱାରା ତାଙ୍କୁ ଜାଣିପାରିବା ନାହିଁ, ସେ ଯଦି କୃପା ନ କରିବେ ଆମେ ଜାଣିପାରିବା ନାହିଁ ତାଙ୍କୁ, ମର୍ତ୍ୟଲିଙ୍ଗ ମଧ୍ୟ କିଛି ଭାବୁଛନ୍ତି ମର୍ତ୍ୟଲିଙ୍ଗ, ସାଧାରଣ ଯେଉଁ ବାଳକମାନେ ସବୁ ରହିଛନ୍ତି ସେଇଭଳି ଭାବରେ, ସେଠି କୌଣସି ସାଧାରଣ ବାଳକ କେହି ନାହାନ୍ତି, ସବୁ ଆନନ୍ଦ ଚିହ୍ନ ରସ ସବୁ ଭଗବତ ଧାମରୁ ଆସିଛନ୍ତି, କିନ୍ତୁ ଇଏ ଭାବୁଛନ୍ତି ସାଧାରଣ ବାଳକ ଭଳି ବାନ୍ଧିବେ ମର୍ତ୍ୟଲିଙ୍ଗ ମଧ୍ୟ ଗୋପିକା ଉଳୁଖଳେ ଦାମନା, ଗୋପିକା ଆମେ ସବୁ କହିଲୁ ଗତକାଲି ଗୋପିକା ଶବ୍ଦ କାହିଁକି କୁହାଉଛି ନା, ସେ ଭାବୁଛନ୍ତି ମୁଁ ତାଙ୍କୁ ରକ୍ଷା କରୁଛି, ଗୋପାୟୁଷ ବା ତାଙ୍କୁ ମୁଁ ରକ୍ଷା କରୁଛି, ସେଥିପାଇଁ ଗୋପିକା ଶବ୍ଦ ବାରମ୍ବାର ସୁଖଦେବ ଗୋସ୍ୱାମୀ ବର୍ଣ୍ଣ କହୁଛନ୍ତି, ଗୋପିକା ଉଳୁଖଳେ ଦାମନା, ଗୋଟେ ଉଳୁଖଳ ଯେଉଁ ଉଳୁଖଳ ଉପରେ ଠିଆ ହେଇଥିଲେ ଲହୁଣୀ ରାଣୁଥିଲେ ସେ ଉଳୁଖଳ ନୁହଁ, ସନାତନ ଗୋସ୍ୱାମୀ କହୁଛନ୍ତି ଆଉ ଗୋଟେ ଉଳୁଖଳ, ସେଇଠି ବାହାରେ ଅଗଣାରେ ସେ ଉଳୁଖଳଟା ପଡ଼ିଥିଲା, ପୁରୁଣା ଉଳୁଖଳ ଗୋଟେ ପଡ଼ିଥିଲା, ସେଇଠି ବାନ୍ଧିବେ ପଥରରେ, ସେଇଟା ପଥରରେ ସେଇଟା ଉଳୁଖଳ, ସେଇଥିରେ ଦାମନା ବବନ୍ଧ ପ୍ରାକୃତ ଯଥା ବବନ୍ଧ, ତାଙ୍କୁ ବାନ୍ଧିବା ପାଇଁ ଆରମ୍ଭ କଲେ, ଯେମିତି ଜଣେ ଅନ୍ୟ ଜଣକୁ ବାନ୍ଧେ ଛୋଟ ଛୋଟ ସାଧାରଣତଃ ଭୌତିକ ସ୍ତରରେ ଯେଉଁ ସବୁ ହେଉଛି ଲୀଳା, ସେଇଭଳି ଭାବରେ ପ୍ରାକୃତ ଯଥା, ସିଏ ହେଉଛନ୍ତି ଅପ୍ରାକୃତ ବସ୍ତୁ, ପ୍ରାକୃତ ନୁହଁ ସିଏ, କିନ୍ତୁ ତାଙ୍କୁ ବାନ୍ଧିବା ପାଇଁ ଚେଷ୍ଟା କରୁଛନ୍ତି, ନୈନଙ୍କ ଛିନ୍ଦନ୍ତି ଶସ୍ତ୍ରାଣି ନୈନଙ୍କ ଧରି ପାବକ ନ ଚୈନ କେଳନ୍ତି ଆପ ନ ଶୋଷନ୍ତି ମାରୁତ, ପ୍ରାକୃତ ବସ୍ତୁ ଅପ୍ରାକୃତ ବସ୍ତୁ, ଏ ଧୌଡ଼ି ମଧ୍ୟ କିଛି ପ୍ରାକୃତ ନୁହଁ, ସବୁକିଛି ଅପ୍ରାକୃତ, ସେଠି ଏଇସବୁ ଭଗବାନଙ୍କ ଧାମ ସେ ପୁରା ଏ ଲୀଳା ଚାଲିଛି, ଆମେ ସହଜରେ ଏସବୁ ଜିନିଷ ବୁଝିପାରିବା ନାହିଁ, ବହୁତ କଥା ରହିଛି ତା ଭିତରେ, ଯାହା ବି ହଉ ବନ୍ଧନ ପ୍ରାକୃତଙ୍କ କଥା, ଯେମିତି ସାଧାରଣ ମନୁଷ୍ୟକୁ ଯେମିତି ବନ୍ଧାଯାଏ ସେଇଭଳି ଭାବରେ ମା ତାକୁ ବାନ୍ଧିବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ଏଠି କୁହାଯାଉଛି ଭଗବାନ ସବୁଠାରେ ବ୍ୟାପ୍ତ, ଏମିତି କିଛି ନାହିଁ ଯେ ଏଇ ଘରଟା ଅଛି ଏଇ ଚାରିପଟେ ତା'ର ରହିଛି ଲିମିଟ୍ ରହିଛି ସୀମା ରହିଛି ତାକୁ ବାନ୍ଧି ପକାଇବା ଦୌଡ଼ରେ ବାନ୍ଧିଦେବା ନା, ଭଗବାନ ବିସ୍ତାର ଯେତେ ଆମେ ଦେଖିବା ଲୀଳାଟି ଆସିବ ଯେତେ ବାନ୍ଧିଲେ ମଧ୍ୟ ଯେତେ ଦୌଡ଼ି ଆଣିଲେ ମଧ୍ୟ ଦୁଇ ଆଙ୍ଗୁଳି କମିଯାଉଛି। ତେଣୁ ଏ ଯେଉଁ ପନ୍ଦର ଶ୍ଳୋକରେ କହୁଛନ୍ତି ତଦ୍ଧାମ ବଧ୍ୟମାନସ୍ୟ ସ୍ୱାର୍ଭକସ୍ୟ କୁଦାଗସଃ ଦ୍ୱୟଙ୍ଗୁଳ ଦ୍ୱୟଙ୍ଗୁଳ ଉନମ ଭୂତେନ ସନ୍ଦଧେ ଅନ୍ୟ ଗୋପିକା। ତଦ୍ଧାମ ବଧ୍ୟମାନସ ପ୍ରଥମେ ତାଙ୍କର ଯେଉଁ ବେଣୀରେ ଥିଲା ପଟ ଡୋରି, ପଟ ଡୋରିରେ ବେଣୀ ବନ୍ଧା ହେଇଥିଲା ବଡ଼ ଡୋରିଟେ ଥିଲା, ଭାବିଲେ ସେଇଥିରେ ବାନ୍ଧିଦେବେ ଏଇ ଗୋଟିଏ କାପି ବିରାଟ ବଡ଼ ଦୌଡ଼ି ଥିଲା ତାଙ୍କର ପଟ ଡୋରି ଥିଲା ରେଶମ ଡୋରି ସେଇଟାକୁ ଖୋଲିକିରି ଭାବିଲେ ବାନ୍ଧିବେ ବୋଲି। ତଦ୍ଧାମ ବଧ୍ୟମାନସ ଅବକାଶ୍ୟ କୃତାବାସ କାହିଁକି ବାନ୍ଧିବେ ନା, ପୁଅ ପୁଅ ଅପରାଧ କରିଛି ମାଟିହାଣ୍ଡି ପାଟି ଭାଙ୍ଗିଛି ଦହିହାଣ୍ଡି ଭାଙ୍ଗିଛି, ତେଣୁ ସ୍ୱ ଅର୍ଭକର୍ଷ ନିଜ ପୁତ୍ର ଏଇ ଧାରଣା ରହିଛି, ମାନେ ବାନ୍ଧିଲା ବେଳେ ମଧ୍ୟ ସେଇ ଭାବନା ରହୁଛି ମୋ ପୁତ୍ର ଇଏ ସ୍ନେହ ରହିଛି, କିନ୍ତୁ ତଥାପି ଆକଟ କରୁଛନ୍ତି ସ୍ୱ ଅର୍ଭକର୍ଷ କୃତାକସ ତାଙ୍କର ଯେଉଁ ଅପରାଧ କଲେ ସେଥିପାଇଁ ତାଙ୍କୁ ଦଣ୍ଡ ଦେବା ପାଇଁ କରିବାର ଉଦ୍ଦେଶ୍ୟ ହେଉଛି ସେ ଆଉ ଅପରାଧ କରିବେ ନାହିଁ, ଦୁଷ୍ଟ ଆଉ ହେବେ ନାହିଁ। ଏଇଭଳି ଭାବରେ ଧାରଣାରେ ସ୍ୱର୍ଭକର୍ଷ ନିଜର ପୁତ୍ର ଏହି ଭାବ ରହିଛି ବାନ୍ଧୁଛନ୍ତି। ଦ୍ୱେ ଅଙ୍ଗୁଳ ଉନମ ଯେତେବେଳେ ଗୋଟେ ଥର ବାନ୍ଧିଲା ବେଳେ ଦୁଇ ଅଙ୍ଗୁଳ କମିଗଲା, ଦୁଇ ଅଙ୍ଗୁଳ ଆଉ ଦୁଇ ଦୁଇ ଅଙ୍ଗୁଳ ଏଥିରେ ବାନ୍ଧି ହେଇଯାଇଥାନ୍ତା। ଦୁଇ ଅଙ୍ଗୁଳ ଉନମ ଅଭୁତ ଦୁଇ ଅଙ୍ଗୁଳ କମିଗଲା, ତେଣୁ ସନ୍ଦଧି ଅନ୍ୟ ଗୋପିକା, ତେଣୁ ଠିକ୍ ଅଛି ଆଉ ଠିକ୍ ଗୋପିକା ପୁଣି ଏଠି କୁହାଯାଉ ଗୋପିକା ସନ୍ଦଧି ପୁଣି ଆଉ ଗୋଟେ ଦୌଡ଼ି ଆଣିକିରି ବାନ୍ଧିକିରି ତା କଣ୍ଠି ପକାଇକିରି ପୁଣି ବାନ୍ଧିଲା ବେଳକୁ ପୁଣି ସେଇ ଦୁଇ ଅଙ୍ଗୁଳ ଆଚ୍ଛା ଏଠି ଗୋଟେ କଥା ଅଛି, ଦୁଇ ଆଙ୍ଗୁଳ ଯେଉଁ କମୁଛି ଯେତେ ଦୌଡ଼ି ଆଣିଲେ ମଧ୍ୟ ଯଦା ଆସି ତଦପି ନ୍ୟୁନ ଯେତେ ପୁଣି ଆଣିଲେ ମଧ୍ୟ ପୁଣି ଦୌଡ଼ି ଆଣିଲେ ମଧ୍ୟ ଯଦା ଆସି ତଦପି ନ୍ୟୁନ ତେନା ଅନ୍ୟଦପି ସନ୍ଦଦେ ପୁଣି ଆଉ ଗୋଟେ ଆଣିଲେ ସେଇଟା ପୁଣି ସେ ଦୁଇ ଆଙ୍ଗୁଳ ନୁନ ଦୁଇ ଆଙ୍ଗୁଳ କମିଯିବ ତଦପି ଦୁଇ ଆଙ୍ଗୁଳ ନ୍ୟୁନ ଏବଂ ଯତ୍ ଯଦା ଦତ୍ତ ବନ୍ଧନ ଏଇଭଳି ଭାବେ ଚାଲିଲା ବହୁତ ସମୟ ପର୍ଯ୍ୟନ୍ତ ଲୀଳା ଚାଲିଲା, ଯାହା ଆଣିକି ଦୌଡ଼ି ଆଣ ନିଜ ଘର ଗଲା ନିଜ ଘର ଦୌଡ଼ି ଯେତେ ଥିଲା ସରିଗଲା, ତାପରେ ଅନ୍ୟମାନେ ସବୁ ଆସିଲେ କ'ଣ ଚାଲିଥିଲା ଲୀଳା ଚାଲିଥିଲା, ମା ପଛରେ ଦୌଡ଼ୁଥିଲେ ପଛରେ ପୁଅ ପଛରେ ଦୌଡ଼ୁଥିଲେ ସମସ୍ତେ ଜାଣିଗଲେ କ'ଣ ଗୋଟେ ହେବ, ସମସ୍ତେ ଆସି ପହଞ୍ଚିଗଲେ ସମସ୍ତେ ହସୁଛନ୍ତି ହଁ ଏ ହସ କ'ଣ ଯାହା ତୁ ଘରୁ ଆଣେ ଦୌଡ଼ି ଆଣି ସମସ୍ତଙ୍କୁ ଅର୍ଡ଼ର ଦେଉଛନ୍ତି ଆ ସେମାନେ ଦୌଡ଼ିକି ଯାଇ ପୁଣି ଆଣୁଛନ୍ତି ଆଣିକି ଯେତେ ଆଣିଲେ ଯଦା କେତେ ବନ୍ଧନ ଏ ବହୁତ କାଳ କୁଆଡ଼େ ସବୁ ଚାଲିଲା ଲୀଳା ଏଇଭଳି ଭାବରେ ବାନ୍ଧିକିରି ପୁଣି ଗଲା ବେଳକୁ ପୁଣି କମିଯାଉଛି ଦୁଇ ଆଙ୍ଗୁ ଅଧିକା ନୁହଁ। ଏଠି ଗୋଟେ ରହିଛି ପରେ କୁହାଯାଇଛି ଏହିଭଳି ଭାବରେ ଏବଂ ସ୍ୱ ଗେହ ଦାମାନ ଯଶୋଦା ସୌନ୍ଦର୍ଯ୍ୟତ୍ୱ ବି ସତର ନମ୍ବର ଶ୍ଳୋକ କୁହାଯାଉଛି ଏବଂ ଏହିଭଳି ଭାବରେ ସ୍ୱ ଗେହ ଦାମାନ ନିଜ ଗୃହରେ ଯେତେ ଦାମାନ ଯେତେ ଦୌଡ଼ିଥିଲେ ତାଙ୍କର ବହୁତ ଗାଭୀ ସବୁ ଅଛନ୍ତି ଗାଈ ପାଇଁ ବନ୍ଧା ପାଇଁ ମଧ୍ୟ ଦୌଡ଼ି ସବୁ ଦରକାର ଏହିଭଳି ଭାବରେ ଯଶୋଦା ସୌନ୍ଦର୍ଯ୍ୟତ୍ୱ ବି ଘରେ ଯେତିକି ଦୌଡ଼ିଥିଲା ସବୁ ସରିଗଲା ଦୁଇଆ ବି କମିଯାଉଛି ଗୋପୀନାଂଶୁ ସ୍ମୟନ୍ତି ନାଂ ସ୍ମୟନ୍ତି ବିସ୍ମିତା ଭବତ ଆଉ ଗୋପୀମାନେ ସବୁ ଦେଖୁଛନ୍ତି ସେ ଲୀଳାକୁ ଦେଖୁଛନ୍ତି ଏବଂ ସୁସ୍ମୟନ୍ତି ନା ସେମାନେ ମଧ୍ୟ ହସୁଛନ୍ତି ସ୍ମିତ ହାସ୍ୟ କରି ହସୁଛନ୍ତି ସ୍ମୟନ୍ତି ବିସ୍ମିତା ଭବତ ସେମାନେ ମଧ୍ୟ ବିଶ୍ୱାସ ବିସ୍ମୟ ସହକାରେ କ'ଣ ବାନ୍ଧିବନି କେମିତି କ'ଣ କମିଯାଉଛି ଦୁଇଆଙ୍କୁ ଏଇଟା ବଡ଼ ଆଶ୍ଚର୍ଯ୍ୟ କଥା। ତେଣୁ ଏ ବିସ୍ମୟ କାହିଁକି ହେଉଛି ନା ବିଶ୍ୱନାଥ ଚତୁର୍ଥକୁ କହୁଛନ୍ତି ମୁଷ୍ଟି ପରିମିତଂ ଅଶ୍ୟ ଉଦରଂ, ତାଙ୍କ ଉଦର କେତେ ହାତରେ ସେ ଧରି ପକେଇବେ ଉଦର ମୁଷ୍ଟି ପରିମିତଂ। ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଟୁ ବାଇଣ୍ଡ ହିମ୍ ସୁଡ଼ ହାଭ୍ ରିକ୍ୱାର୍ଡ ଓନ୍ଲି ଏ ରୋପ୍ ନଟ୍ ମୋର୍ ଦେନ୍ 2 ଫିଟ୍ ଲଙ୍ଗ, 2 ଫୁଟ୍ର ଦୌଡ଼ିଟେ ହେଲେ ସେ ବାନ୍ଧି ହେଇଯିବ, ବନ୍ଧା ହେଇଯିବେ। କିନ୍ତୁ ଇଏ ତ ହଜାର ହଜାର ଫୁଟ ଆସିଲାଣି, ବନ୍ଧା ହେଇପାରୁନି, ଦୁଇ ଆଙ୍କ କମିଯାଉଛି। ମୁଷ୍ଟି ପରିମିତଙ୍କ ସେ ଉଦାହରଣ ଶତହସ୍ତ ପରିମିତ ଦାମନାନି ନ ବେଷ୍ଟ ଦେ, 100 ହାତ କହିଲେ 150 ଫୁଟ୍ର ଦୌଡ଼ି ଆଣିଲେ ମଧ୍ୟ ବାନ୍ଧି ହେଉନାହିଁ। ତତ୍ର ଉଦର ତିଳମାତ୍ରମପି ନ ବିପୁଳି ଭବତୀ, ତା ମାନେ ନୁହଁ ଯେ ତାଙ୍କ ଶରୀର ଉଦରଟା ବଢ଼ିଗଲା, ନା ଉଦର ଯେଉଁ 2 ଫୁଟ୍ ରହିଛି ସେତିକି, 2 ଫୁଟ୍ରେ 2 ଫୁଟ୍ ଦୌଡ଼ି ଆଣିଲେ ବାନ୍ଧି ହେଇଯିବ ସେତିକି ରହିଛି, କିନ୍ତୁ ବନ୍ଧା ହେଇପାରୁନାହାନ୍ତି। ଦାମା ବି ଅଙ୍ଗୁଳି ମାତ୍ରମପି ନ ନିୟୁନି ଭବତୀ, ସବୁ ଯେଉଁ ଦୌଡ଼ି ଆସୁଥିଲା ସବୁ ଗୋଟେ 1 ସାଇଜ୍ର ଦୌଡ଼ି ନଥିଲା, କି 5 ଫୁଟ୍ କି 6 ଫୁଟ୍ କି 10 ଫୁଟ୍ କି 11 ଫୁଟ୍ କି 12 ଫୁଟ୍ କି ଏଇଭଳି ଭାବରେ ଅଲଗା ଅଲଗା ଫୁଟ୍ ଥିଲା ସବୁ। କିନ୍ତୁ କମ୍ ଯେଉଁ ହେଉଛି 2 ଆଙ୍ଗୁଳୁ, ଗୋଟେ ଆଙ୍ଗୁଳୁ ନୁହଁ କି 3 ଆଙ୍ଗୁଳୁ ନୁହଁ, 2 ଆଙ୍ଗୁଳୁ, 2 ଆଙ୍ଗୁଳୁ ନ୍ୟୁନ ଟେବ ନୁ 3 ଆଙ୍ଗୁଳମ୍ 4 ଆଙ୍ଗୁଳ ଆଦି, 3 ଆଙ୍ଗୁଳୁ ନୁହଁ କି 4 ଆଙ୍ଗୁଳୁ ନୁହଁ କି 1 ଆଙ୍ଗୁଳୁ ନୁହଁ, 2 ଆଙ୍ଗୁଳୁ, ଯେତେ ଯାହା କଲେ 2 ଆଙ୍ଗୁଳୁ। ଏଇ ଗୋଟେ ଭଗବାନଙ୍କର ଗୋଟେ ଏ ତତ୍ତ୍ୱ ରହିଛି, ଆଦରେ ତତ୍ତ୍ୱ ରହିଛି, 2 ଆଙ୍ଗୁଳୁ କାହିଁକି ନୁନ ହେଉଥିଲା। ତେଣୁ ଏଠି କୁହାଯାଉଛି ପର ଶ୍ଳୋକରେ ସୋ ମାତୁ ସ୍ୱିନ ଗାତ୍ରାୟାଃ ବିଶ୍ୱସ୍ତ କବର ସ୍ରଜଃ ଦୃଷ୍ଟ୍ୱା ପରିଶ୍ରମଂ କୃଷ୍ଣଃ କୃପୟା ସିତ ତତ୍ସ୍ୱବନ୍ଧନେ। ଏଇଠି ତାର ସମାଧାନ କରାଯାଇଛି କାହିଁକି 2 ଆଙ୍ଗୁଳୁ କମିଯାଉଥିଲା, ନା ସୋ ମାତୁ ସ୍ୱିନ ଗାତ୍ରାୟାଃ, ଏସବୁ ଯେଉଁ ହେଉଛି କିଏ ସାଧାରଣ ଲୋକ ହେଇଥିଲେ କହିବା ବାନ୍ଧି ବୋଲି ଛାଡ଼ ପିଲାକୁ ବାନ୍ଧିବନି ଆଉ, ଏଇଭଳି ବା ଯେଉଁ ତାଙ୍କର ସଖୀମାନେ ବା ଅନ୍ୟ ଗୋପିକାମାନେ ମଧ୍ୟ ସେଇ କଥା କହୁଛନ୍ତି, ତାଙ୍କ ଭାଗ୍ୟରେ ନାହିଁ ତୁ ବାନ୍ଧନା ତାକୁ ବାନ୍ଧନା, ଏଭଳି ଭାବରେ କହୁଛନ୍ତି। କିନ୍ତୁ ସିଏ ଜିତ ରହିଛି, ନା ମୁଁ ଆଜି ବାନ୍ଧିବି ଦେଖିବା କେମିତି ବାନ୍ଧି ହେବ ନାହିଁ, ଏଇଭଳି ଭାବରେ ତାଙ୍କ ଧାରଣା। ସେ ମା ତ ସିନ ଗାତ୍ରାୟ ସକାଳଠୁ ଚାଲିଛନ୍ତି, 4:30 ଭୋରରୁ କାମ ଚାଲିଛି, କେତେ ଘଣ୍ଟା ହେଇଗଲାଣି, ଖରାବେଳେ ହେଇଗଲାଣି ଚାଲିଛି, ଏ ଲୀଳା ସବୁ ଦୌଡ଼ି ଦୌଡ଼ିକିରି ଏସବୁ ହେଇଗଲାଣି, ଏସବୁ ହେଇକିରି ଆଉ ଜଣେ ଆଚାର୍ଯ୍ୟ କହୁଥିଲେ ସନ୍ଧ୍ୟା ହେଇଗଲା ଏଇଭଳିଆ ବାନ୍ଧିବା ପାଇଁ, ଯାହା ବି ହଉ। ତେଣୁ ସ୍ୱିନ ଗାତ୍ରାୟ ଶରୀରରେ ଶୀତଦିନରେ କ'ଣ ଥଣ୍ଡା ଲାଗିବ, ଘୋଡ଼ି ହେବା ପାଇଁ ଇଚ୍ଛା ହେବ, ଶୀତଦିନ କାର୍ତ୍ତିକ ମାସ ଅମାବାସ୍ୟା ତିଥି ଥଣ୍ଡା, କିନ୍ତୁ ତାଙ୍କର ଶରୀରରୁ ଝାଳ ବାହାରୁ ଶୂନଗାତ୍ରାୟା ଏତେ ଗରମ ତାଙ୍କ ହେଉଛି ତାଙ୍କୁ ଲାଗୁଛି ପରିଶ୍ରମ। ସୋମାତୁ ଶୂନଗାତ୍ରାୟ ବିଶ୍ୱସ୍ତ କବର ସ୍ରଜ, ତାଙ୍କର ମଥାରେ ଯେଉଁ ରହିଛି ଫୁଲ ସବୁ ରହିଛି ସେ ସବୁ ସବୁ ପଡ଼ିଯାଇଛି, ଆଉ କିଛି ନାହିଁ, ବିଶ୍ୱସ୍ତ କବର ସ୍ରଜ ବା ଯେଉଁ ବେଣୁ ବନ୍ଧାବନ୍ଧି ହେଇଥିଲା ସେସବୁ ଖୋଲିଯାଇଛି। ତେଣୁ ଦୃଷ୍ଟ୍ୱା ପରିଶ୍ରମଂ କୃଷ୍ଣ, କୃଷ୍ଣ ଦେଖିଲେ ମାଆଙ୍କର ପରିଶ୍ରମ, ଏ ହେଉଛି କଥା, ଦୃଷ୍ଟ୍ୱା ପରିଶ୍ରମଂ କୃଷ୍ଣ କୃପୟା ସିତ ସ୍ୱବନ୍ଧନେ, ତେଣୁ ତାଙ୍କର କୃପା ଶକ୍ତି ଆସିଗଲା, କୃପୟା ଭଗବାନଙ୍କର ଅନେକ ଶକ୍ତି ରହିଛି, ପ୍ରାସ ଶକ୍ତି ବିବିଧେ ଶୁଣେ, କିନ୍ତୁ ସବୁ ଯେତେ ଶକ୍ତି ଅଛି ସବୁଠୁ କୃପା ଶକ୍ତି ହେଉଛି ସବୁଠୁ ଶ୍ରେଷ୍ଠ, ଟପ୍ ମୋଷ୍ଟ କୃପା ଶକ୍ତି, ଭଗବାନଙ୍କ ବିଭୂତା ଶକ୍ତି ରହିଛି, ଅନ୍ୟ ସବୁ ଶକ୍ତି ରହିଛି, ବିଭୁ ଅନଲିମିଟେଡ୍ ସିଏ, ତାଙ୍କୁ କେମିତି ବାନ୍ଧିବେ, ତାଙ୍କର ଲିମିଟ୍ ନାହିଁ, ଲିମିଟ୍ ଥିଲେ ଆମେ ବାନ୍ଧିଥାନ୍ତେ, କିନ୍ତୁ ଲିମିଟ୍ ନାହିଁ କେମିତି ବାନ୍ଧିବେ, ଯେ ଇଏ ଗୋଟେ ଶକ୍ତି, ଏମାନେ ସବୁ ଉଦୟ ହେଇଥିଲେ ସେମାନେ ବାନ୍ଧି ବନ୍ଧେଇ ଦେଉନଥିଲେ, ମାଆଙ୍କୁ ବାନ୍ଧେଇ ଦେଇପାରୁନଥିଲେ, ବନ୍ଧେଇ ବାଧା ଦେଉଥିଲେ, କିନ୍ତୁ ଭଗବାନଙ୍କୁ କୃପା ଶକ୍ତି ଆସିଗଲା, କୃପା ଶକ୍ତି ଯେତେବେଳେ ଆସିଗଲା ଅନ୍ୟ ସବୁ ଶକ୍ତି ସବୁ ଡାଉନ୍ ହେଇଗଲେ, କୃପା ଶକ୍ତି ଉଦ୍ରେକ ହେଇଗଲା, ଭଗବାନ କୃପା କେତେବେଳେ ମିଳିବ କହିହେବ ନାହିଁ, ଭଗବାନ କୃପାକୁ ଆମେ କହିପାରିବୁନି, ତୁମକୁ ଆମକୁ କୃପା କର ଜବରଦସ୍ତି, ଆମେ ଆମର ଯେଉଁ ରହିଛି ଇଏ ଆମ ପାଇଁ ଶିକ୍ଷା, ଇଏ ଗୋଟେ ଶିକ୍ଷା ଦେଉଛନ୍ତି ଭଗବାନ, ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ରହିବା ସବୁବେଳେ ପାଇଁ, ଆମେ କହିପାରିବାନି ଆପଣ କୃପା କରନ୍ତୁ, ଆମେ ଯେଉଁ ସବୁ ଗୁରୁଦେବ ନିର୍ଦ୍ଦେଶ ଦେଇଛନ୍ତି ଯାହା ସବୁ ରହିଛି ସେଇ ଅନୁସାରେ ଆମେ ସେବା କରିବା ଭଗବାନଙ୍କର, ଯେତେବେଳେ ଭଗବାନ କୃପା ସେଠୁ ଉଦ୍ରକ ହେଇଯିବ ଆମେ କୃପା ପାଇଯିବା। ଏଇ ଦୁଇଟି ଜିନିଷ ରହୁଛି, ସେଇଥିପାଇଁ ଦୁଇ ଆଙ୍ଗୁଳି, ଆମର ପରିଶ୍ରମ, ମାଆଙ୍କର ପରିଶ୍ରମ ଏବଂ ଭଗବାନଙ୍କ କୃପା, ସେଇଥିପାଇଁ ଦୁଇ ଆଙ୍ଗୁଳି। ଏଠି କହୁଛନ୍ତି କୃପେତି ସର୍ବଶକ୍ତି ଚକ୍ରବର୍ତ୍ତିନୀ ପରମ ଭାସ୍ୱତୀ କୃପା ଶକ୍ତିରେ ଭଗବତ ଚିତ୍ତଂ ନବନୀତମିବ ବିଦ୍ରୁତିକୃତ୍ୟା ସତ୍ୟ ସଂକଳ୍ପତା ବିଭୁତା ଶକ୍ତି ଅନ୍ତର୍ଧାପ୍ୟାମାସ। ଭଗବାନଙ୍କର ଅନେକ ଶକ୍ତି ରହିଛି, ସର୍ବ ସତ୍ୟ ସଂକଳ୍ପ ଶକ୍ତି, ଭଗବାନ ଯାହା ସଂକଳ୍ପ କଲେ ତାହା ହେବ। ଭଗବାନ କହିବେ ନା ମୁଁ ବନ୍ଧା ହେବି ନାହିଁ, କି ବାନ୍ଧିପାରିବ ଭଗବାନଙ୍କୁ, ଇଏ ହେଉଛି ଭଗବାନଙ୍କ ସତ୍ୟ ସଂକଳ୍ପ ଶକ୍ତି। ଭଗବାନ ବିଭୁତା ଶକ୍ତି ରହିଛି, ଭଗବାନ ବିଭୁ ଅନଲିମିଟେଡ଼, ତାଙ୍କ ଲିମିଟ୍ ନାହିଁ। ବିଭୁତା ଶକ୍ତି ପ୍ରକାଶ ପାଇଗଲେ କିଏ ତାଙ୍କୁ ବାନ୍ଧିବ। କିନ୍ତୁ ଏସବୁ ଯେତେବେଳେ କୃପା ଇତି ସର୍ବଶକ୍ତି ଚକ୍ରବର୍ତ୍ତୀ ପରମ ଭାସ୍ୱତୀ କୃପା ଶକ୍ତି, ଭଗବାନଙ୍କର ଯେତେ ଶକ୍ତି ଅଛି ସବୁଠାରୁ ଶ୍ରେଷ୍ଠ ଚକ୍ରବର୍ତ୍ତୀ, ଯେମିତି ସମ୍ରାଟ, ବହୁତ ରାଜା ଥାଇପାରନ୍ତି କିନ୍ତୁ ତାଙ୍କ ଉପରେ ଶ୍ରେଷ୍ଠ ହେଉଛନ୍ତି ସମ୍ରାଟ, ସେହିଭଳି ଭାବରେ ଭଗବାନଙ୍କର ଅନେକ ଶକ୍ତି ରହିଛନ୍ତି କିନ୍ତୁ ଶକ୍ତି ଭିତରେ ଚକ୍ରବର୍ତ୍ତୀ ହେଉଛନ୍ତି ସର୍ବଶକ୍ତି ଚକ୍ରବର୍ତ୍ତିନୀ ପରମ ଭାସ୍ୱତୀ କୃପା ଶକ୍ତି। ପରମ ଭାସ୍ୱତୀ ବହୁତ କ'ଣ, ପରମ ଭାସ୍ୱତୀ କ'ଣ, ଜାଜୁଲି ମା ଏ କୃପା ଶକ୍ତି। ଭଗବତ ଚିତ୍ତଂ ନବନୀତ ହେବ ବିଦ୍ୟୁତ କୃତ୍ୟା, ଭଗବାନଙ୍କ ଚିତ୍ତ ନବନୀତ ହେଇଗଲା, କୋମଳ ହେଇଗଲା, ଏଭଳି ହେଇଗଲା ତାଙ୍କ କୃପା ଆସିଗଲା, ନବନୀତ କୃପା ଆସିଗଲା। ତେଣୁ ଅତ୍ର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଅତ୍ର ପରିଶ୍ରମ ମିତି କୃପେତ୍ୟାଭ୍ୟାମ ଦ୍ୱୟଙ୍ଗୁଳ ନ୍ୟୁନତା ସମାହିତା। ଏ ସମାଧାନ ହେଉଛି ଏଇଟା, ଦୁଇ ଆଙ୍ଗୁଳି କାହିଁକି କମିଯାଉଥିଲା, ଗୋଟେ ହେଲା ପରିଶ୍ରମ ଆଉ ଗୋଟେ ହେଲା କୃପା, ଏ ଦୁଇଟି ହେଇଗଲେ କମ୍ପ୍ଲିଟ୍ ହେଇଗଲା କାମ ଆଉ କ'ଣ। ଆମେ ଯେଉଁ ଇଏ କରିବା ସବୁବେଳେ ଏଇଟାକୁ ରଖିବା, ଭରସା ରଖିବା, ଅବଶ୍ୟ ରଖିବେ କୃଷ୍ଣ ଭଗବାନ ଗୁରୁଦେବ ଆମକୁ କହିଛନ୍ତି ଏଇସବୁ କରିବା ପାଇଁ, ଏଇଭଳି ଭାବେ ଭକ୍ତି କରିବା, ଏସବୁ କରିବା, ଆମେ କହିବା କାହିଁକି କୃପା ହେଲାନି, କିଛି ହେଲାନି, ଏଗୁଡ଼ା ସବୁ କିଛି ନାହିଁ, ମୂଲ୍ୟ ନାହିଁ ନା। ଆମେ ଯେଉଁଭଳି ଭାବରେ ଗୁରୁଦେବ କହିଛନ୍ତି ଶାସ୍ତ୍ର ଅନୁସାରେ କୁହାଯାଇ ସବୁ, ସେଇ ଅନୁସାରେ ଆମେ କାର୍ଯ୍ୟ କରିବା, ଭଗବାନଙ୍କ ସେବାରେ ନିଯୁକ୍ତ ରହିବା, କେତେବେଳେ ଭଗବାନ କୃପା ଆସିଯିବ କହିହେବ ନାହିଁ। ତେଣୁ ଇଏ ଆମ ପାଇଁ ଶିକ୍ଷା, ସାଧାରଣମାନଙ୍କ ପାଇଁ ଶିକ୍ଷା ଏଇଟା। ତେଣୁ ଏଇଭଳି ଭାବରେ 19 ଶ୍ଳୋକରେ କୁହାଯାଉଛି ଏବଂ ସଂଦର୍ଶିତାୟଙ୍ଗ ହରିଣା ମୃତବତ୍ସ୍ୟତା ସ୍ୱବେଶା ସ୍ୱବସେନାପି କୃଷ୍ଣେନ ଯସ୍ୟେଦଂ ସେଶ୍ୱରଂ ବସେ। ଏବଂ ସଂଦର୍ଶିତ ହଙ୍ଗ, ଭଗବାନ ଏଇଟା ଆଡ଼ଭର୍ଟାଇଜମେଣ୍ଟ କରୁଛନ୍ତି, ଆଡ଼ଭର୍ଟାଇଜମେଣ୍ଟ କରୁଛନ୍ତି, ଦେଖ ମୁଁ ମୋର ଭକ୍ତର ଏଇଭଳି ଭାବରେ ବସିଭୂତ ହୁଏ, ଆମ ଭକ୍ତ ପରାଧୀନ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଉ କି ଭକ୍ତଙ୍କର ପରାଧୀନ ଭଗବାନ, ଭଗବାନ ଯଦିଓ ସ୍ୱାଧୀନ କିନ୍ତୁ ସେ ଦେଖାଉଛନ୍ତି ତମେ ମଧ୍ୟ ଭକ୍ତଙ୍କୁ ଏଇଭଳି ଭାବେ ମା ଭଗବାନ ମଧ୍ୟ ଏଇଭଳି ଭାବେ ବାନ୍ଧିପାରିବ, ଏ ଆଡ଼ଭର୍ଟାଇଜମେଣ୍ଟ ହେଉଛି ଆଜିକାଲି, ଆଡ଼ଭର୍ଟାଇଜମେଣ୍ଟ ଯୁଗ, ସବୁ ଜିନିଷରେ ଆଡ଼ଭର୍ଟାଇଜମେଣ୍ଟ ହେଉଛି, କିନ୍ତୁ ଭଗବାନ ମଧ୍ୟ ଆଡ଼ଭର୍ଟାଇଜମେଣ୍ଟ କରୁଛନ୍ତି। ଏବଂ ସଂଦର୍ଶିତା ଏଇଟା ଦେଖାଉଛନ୍ତି, ଦେଖିବାର ଉଦ୍ଦେଶ୍ୟ ହେଉଛି ଏଇଟା ମୁଁ ମଧ୍ୟ ମୋର ଭକ୍ତର ବସ ହେଇପାରିବି, ତମେ ମଧ୍ୟ ମୋର ମୋତେ ବସ କରିପାରିବ ଏବଂ ଏଇଭଳି ଭାବରେ କ'ଣ କ'ଣ ବର୍ଷ ହେଲେ। ଏବଂ ସଂଦର୍ଶିତା ହେଙ୍ଗ ହରିଣା ଭୂତ ବର୍ଷତା, ହରି ସିଏ ହରି ସବୁକିଛି ହରଣ କରିନେବେ ହରି, କିନ୍ତୁ ମନୋହର ମନୋହର ସିଏ ନୃତ୍ୟ ବର୍ଷତା, ତାଙ୍କର ଏତେ ମନୋହର ରହିଛି ଲୀଳା ସବୁ ବା ତାଙ୍କର ଗୁଣ ଇତ୍ୟାଦି ସବୁ ରହିଛି, ତାଙ୍କର ଭକ୍ତ ତାଙ୍କ ପ୍ରତି ଆକର୍ଷିତ ହେଇଯିବ ଏବଂ ଭକ୍ତ ସବୁ ତାଙ୍କ ପ୍ରତି ଆକର୍ଷିତ ହେଇଗଲା ପରେ ସିଏ ମଧ୍ୟ ଭକ୍ତର ଅଧୀନରେ ରହିଛି ନୃତ୍ୟ ବତ୍ସତା, ଏଇଟା ଭଗବାନ ଦେଖାଉଛନ୍ତି ସଂଦର୍ଶିତା ସମ୍ୟକ ରୂପେ ଦେଖାଉଛନ୍ତି, ଦେଖ ତମେ ମଧ୍ୟ ମୋତେ ଏଇଭଳି ଭାବରେ ବାନ୍ଧିପାରିବ। ଏବଂ ସଂଦର୍ଶିତା ହଙ୍ଗ ହଙ୍ଗ ଏତେ ଆନନ୍ଦିତ ହେଇଯାଉଛନ୍ତି, ସୁଖଦେବ ଗୋସ୍ୱାମୀ ପରିକୀତ ମହାରାଜଙ୍କୁ ସମ୍ବୋଧନ କରୁଛନ୍ତି ଅଙ୍ଗ, ଆମର ଶରୀରର ଯେମିତିକି ଅଙ୍ଗ ଆମର କେତେ ପ୍ରିୟ, ଯଦି ଟିକେ କେଉଁଠି ଛୁଞ୍ଚିରେ ଫୁଟିଗଲା କେତେ କଷ୍ଟ ହେବ, କେତେ କ'ଣ ହେବ, ଏତେ ପ୍ରିୟ ଆମର ଅଙ୍ଗ, ଅନ୍ୟର ଅଙ୍ଗ କାଟିଦେଲେ ଆମେ ଚିନ୍ତା କରୁନାହିଁ କିନ୍ତୁ ଆମର ଅଙ୍ଗ ପାଇଁ କେତେ ଚିନ୍ତା, କେତେ ପ୍ରିୟ ଆମର ଅଙ୍ଗ, ସେଇଭଳି ଭାବେ ପରିକୀତ ମହାରାଜଙ୍କୁ ଅଙ୍ଗ ସମ୍ବୋଧନ କରୁଛନ୍ତି, ଏତେ ଆନନ୍ଦିତ ହେଇଯାଉଛନ୍ତି ସିଏ ସୁଖଦେବ ଗୋସ୍ୱାମୀ ଏ ଲୀଳାକୁ ଦେଖିକିରି, ଲୀଳାକୁ ସ୍ମରଣ କରି ଭଗବାନ ସହିତ ଦେଖୁଛନ୍ତି, ଡାଇରେକ୍ଟ ଦେଖୁଛନ୍ତି ଭଗବାନ ଏଇଭଳି ଭାବରେ ମାଆଙ୍କ ସହିତ ଲୀଳା କରୁଛନ୍ତି, ସେ ଦେଖୁଛନ୍ତି ଦେଖିକିରି ବର୍ଣ୍ଣନା କରୁଛନ୍ତି ଆନନ୍ଦ ତାଙ୍କର ସେଇଭଳି ଭାବେ ରହୁଛି। ଏବଂ ପରୀକ୍ଷିତ ମହାରାଜ ମଧ୍ୟ ଶ୍ରବଣ ମାଧ୍ୟମ ଦେଖୁଛନ୍ତି, ସେ ପାନ କରୁଛନ୍ତି ନା, ସେ ମଧ୍ୟ ଦେଖୁଛନ୍ତି ସେ ଲୀଳାକୁ। ଏଇଭଳି ଭାବରେ ଯଦି ଜଣେ ତନ୍ମୟ ହେଇଯିବ, ଭଗବାନ ଆବିର୍ଭାବ ହେଇଯିବେ, ଭଗବାନ ତାଙ୍କର ଥାଆନ୍ତି ନା, ତାଙ୍କର ସେ କଥାରେ ହିଁ ଭଗବାନ ଥାଆନ୍ତି, ଆବିର୍ଭୂତ ହେଇଯାଆନ୍ତି। ତେଣୁ ଯଦି ସ୍ୱ ସେନା କୃଷ୍ଣେନ, କୃଷ୍ଣ ଏଭଳି ରହିଛନ୍ତି, ତାଙ୍କର ବଶରେ ସମସ୍ତେ ରହିଛନ୍ତି, କିନ୍ତୁ ସିଏ ତାଙ୍କର ଭକ୍ତର ବଶ ହେଇଯାଉଛନ୍ତି, ଇଏ ଭଗବାନ ଦେଖାଉଛନ୍ତି, ସମ୍ୟକ ରୂପରେ ଦେଖାଉଛନ୍ତି। ଏ ଲୀଳା ମାଧ୍ୟମରେ ଆମମାନେ ଭକ୍ତମାନଙ୍କୁ ଏଇଟାକୁ ଦିଆଯାଉଛି। ତେଣୁ ଏଠି କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, କିଭଳି ଭାବରେ ଭଗବାନ ତାଙ୍କର ବଶ୍ୟତା ହେଇଗଲେ, କିଭଳି ବଶ ହେଇଗଲେ ତାଙ୍କର ବଶ, ଦେଖନ୍ତୁ। ଏବଂ ହରିଣା ସ୍ୱସ୍ୟ, ହଁ ମନେ ପକାନ୍ତୁ, କାଲିଠୁ ଯେଉଁ ଲୀଳା ଆରମ୍ଭ ହେଇଥିଲା, ଯେତେବେଳେ 4:30ରେ ଦଧି ମନ୍ଥନ କରୁଛନ୍ତି, ସେତେବେଳେ କ'ଣ କୁହାଗଲା, କୃଷ୍ଣ ଭୋରୁ ଉଠି, କୃଷ୍ଣ ଏତେ ବେଳାବେଳି ଉଠନ୍ତି ନାହିଁ, ଟିକେ ଡେରିରେ ଉଠନ୍ତି, କିନ୍ତୁ ଉଠି ପଡ଼ିଲେ, ଉଠି କାନ୍ଧିଆ ସ୍ତନ୍ୟ କାମ ବୋଲି କୁହାଗଲା, କାମ୍ୟ କାମନା ତାଙ୍କର ଆସିଲା, ଆତ୍ମାରାମ ବି ଆତ୍ମାରାମତ୍ୱ ବି ଭୁଭୁକ୍ଷା, ଭଗବାନଙ୍କର କ୍ଷୁଧା ନାହିଁ, କାରଣ ସେ ଆତ୍ମାରାମ। କିନ୍ତୁ ଏ ଭକ୍ତ ବତ୍ସଳତା, ତାଙ୍କ ଭକ୍ତର ବଶ ହେଇଯାଉଛନ୍ତି, ସେଥିପାଇଁ ଆତ୍ମାରାମତ୍ୱ ବି ଭୁଭୁକ୍ଷା, ମାଆଙ୍କର ଯେତେବେଳେ ସ୍ତନ୍ୟପାନ କରୁଛନ୍ତି, ମାଆଙ୍କର କେତେ ଆନନ୍ଦ ନ ହେଉଥିବ, ପୁତ୍ର ସ୍ନେହ, ଏଇଟା ପୁତ୍ର ସ୍ନେହ। ତେଣୁ ଏ ତାଙ୍କର ବଶ୍ୟତା ଏହିଭଳି ଭାବରେ ସ୍ୱୀକାର କରୁଛନ୍ତି, ସେ ଆତ୍ମାରାମତ୍ୱ ବି ଭୁଭୁକ୍ଷା, ତାଙ୍କର କ୍ଷୁଧା ନାହିଁ, କିନ୍ତୁ ଆତ୍ମାରାମ ହେଲେ ମଧ୍ୟ ତାଙ୍କର ସ୍ତନ୍ୟ କାମନା ଜାତ ହେଲା, ଭକ୍ତଙ୍କର ବଶ ସିଏ ରହିଛନ୍ତି ସେଇଭଳି ଭାବରେ। ତେଣୁ ପୁଣି ତାପରେ କ'ଣ ହେଲା, ତାପରେ କ'ଣ ହେଲା, କ'ଣ ହେଲା ସେ ଘଟଣାଙ୍କୁ ମୁଁ କାଲି କହିଥିଲି, ତାପରେ କ'ଣ କଲେ, ଆସିଲେ, ଆସିକିରି ଦେଖିଲେ ଦହି ମନ୍ଥନ ଚାଲିଛି, ସେ ଆସି ଦେଖିଲେ, ହେ ତାଙ୍କର ଅଙ୍କରେ ଯାଇକି କୋଳରେ ବସିଗଲେ, ବସିକିରି ସ୍ତନ୍ୟପାନ କରିବା ପାଇଁ ଆରମ୍ଭ କଲେ, ସ୍ତନ୍ୟପାନ ଆରମ୍ଭ କଲେ। ସେଇ ସମୟରେ ଯେତେବେଳେ ଚୁଲିରେ ଦହି ଉତୁଲିଲା, କ୍ଷୀରଟା ଉତୁଲିଲା, ସେତେବେଳେ ତାକୁ ବସାଇ ଦେଇକି ବା ବସାଇ ଦେଇକିରି ପଳାଇଗଲେ, ଦୌଡ଼ିକି ପଳାଇଗଲେ। ତାଙ୍କର କ'ଣ ହେଲା, ସେତେବେଳେ ଯେତେବେଳେ ଛଡ଼ାଇବା ପାଇଁ ଚାହୁଁଛନ୍ତି, ସ୍ତନରୁ ବାହାର କରିବା ପାଇଁ ସେ ଚାହୁଁନାହାନ୍ତି, କାରଣ ଅତୃପ୍ତ, ଅତୃପ୍ତ ସରିନାହିଁ, ମୋର ତୃପ୍ତି ହେଇନାହିଁ, ଏଇଭଳି ଭାବରେ କଥା ରହିଛି, ଅତୃପ୍ତ। ତେଣୁ ଭଗବାନଙ୍କର କୌଣସି ଅତୃପ୍ତି ରହିଛି, ଭଗବାନ ହେଉଛନ୍ତି ପୂର୍ଣ୍ଣ କାମତ୍ଵ, ତାଙ୍କର କୌଣସି କାମନା ବାକି ନାହିଁ, ପୂର୍ଣ୍ଣ, ସିଏ ପୂର୍ଣ୍ଣ କାମ, ତାଙ୍କର କୌଣସି ଅତୃପ୍ତି ନାହିଁ, ସେ ସବୁବେଳେ ତୃପ୍ତ। କିନ୍ତୁ ଭକ୍ତ ପାଇଁ ସେ ପୂର୍ଣ୍ଣ କାମ ତୁଏ ବି ଅତୃପ୍ତା, ଏ ଲୀଳା କଲେ ଅତୃପ୍ତ ହେଇଗଲେ ସିଏ, ଇଏ ଗୋଟିଏ ଐଶ୍ୱର୍ଯ୍ୟ, ଭଗବାନଙ୍କର ସେ ତ୍ୟାଗ ହେଇଗଲା, ସବୁ ଶକ୍ତି ପଳାଇଗଲା, ଭଗବାନ କୃପା ଶକ୍ତି ଆସିଗଲା। ତେଣୁ ତାପରେ କ'ଣ ହେଲା, ମା' ଚାଲିଗଲେ, ସେଠି ଇଏ କରିବା ବେଳୁ ଏଣେ କ'ଣ ହେଲା, ପୁଅ କ'ଣ କଲେ ନା, ତାଙ୍କର କ୍ରୋଧ ଆସିଲା, ଭଗବାନଙ୍କ କ୍ରୋଧ ଆସିଲା, କ'ଣ କ୍ରୋଧ, ସୁଦସତ୍ଵ, ସିଏ କ୍ରୋଧଟା କେଉଁଠୁ ଆସେ ନା, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, ରଜଗୁଣରୁ ଆସେ, ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ଵ, ତେଣୁ ଶୁଦ୍ଧ ସତ୍ଵ ସ୍ୱରୂପେ ତ୍ୱପି କୋପେନ, ଶୁଦ୍ଧ ସତ୍ଵ ଥିଲେ ମଧ୍ୟ ତାଙ୍କର କ୍ରୋଧ ଆସିଲା, ଭଗବାନ ଭକ୍ତ ପାଇଁ ସବୁ ତ୍ୟାଗ କରିଦେଉଛନ୍ତି, ଏସବୁ ଶୁଦ୍ଧ ସତ୍ଵ ଥିଲେ ମଧ୍ୟ ତାଙ୍କ କ୍ରୋଧ ଦେଖାଉଛନ୍ତି, ଭଗବାନ ତାଙ୍କର ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବେ, ଛୋଟ ପିଲାର କ'ଣ କେତେ କ୍ରୋଧ, ଯାହା ବି ହଉ ଏଇଟା ଏଭଳି ହେଲା। ତାପରେ କ'ଣ ହେଲା, ତାପରେ ପଳେଇଲେ, ସେଠୁ ଦହି ଭାଣି ଭାଙ୍ଗିଗଲା, ସେଠୁ ଆଉ ଗୋଟେ ଘରକୁ ଗଲେ, ସେଠି ଯାଇକି ଚୋରି କଲେ, ଲହୁଣୀ ଚୋରିକି ଉଦୁକଳ ପକେଇକିରି ତାପରେ ଠିଆ ହେଇକି ଚୋରି କରି ମକଡ଼ମାନଙ୍କୁ ଦେଲେ, ଏଇଟା କ'ଣ ହେଲା ନା, ମହାକାଳ ଜମାଦି ଭୟ ଦତ୍ତେ ବି ଭୟ ପଳାଏ ନା ଅଭ୍ୟା, ମା ଯେତେବେଳେ ଆସିଲେ ଜଷ୍ଟି ଦେଖିକିରି ଧାଇଁଲେ, ଯେଉଁଠିକି ପଳେଇଲେ ଧାଇଁଥିଲେ, ଆମେ କାଲି କଥା କହିଲି ବିଶ୍ରାମ ଦେଇଥିଲେ, ସେ କାହାକୁ ଭୟ କରୁଛନ୍ତି ନା, ମହାକାଳ ଜମାଦି ଭୟ ଦତ୍ତେ ବି ଭୟ ପଳାଏ ନା ଅଭ୍ୟାମ, ମହାକାଳ ଜମ ମଧ୍ୟ ଯାହାଙ୍କୁ ଭୟ କରନ୍ତି, ମତ ଭୟାତ ବାଦି ବାହାତ୍ୱୟଂ ବୋଲି କୁହାଯାଇଛି, ଭଗବାନ ଭୟରେ ସମସ୍ତେ କାର୍ଯ୍ୟ କରୁଛନ୍ତି, ଭଗବାନ ସମସ୍ତେ ଭୟ କରୁଛନ୍ତି, କିନ୍ତୁ ଭୟ ପଳାୟନ ଅଭ୍ୟାମ, କୃଷ୍ଣ ଭୟରେ ପଳାୟନ କରୁଛନ୍ତି, ଦୌଡ଼ୁଛନ୍ତି ଭୟରେ ପଳାୟନ କରୁଛନ୍ତି, ଲୋକ ମତେ ପୋଲିସ ପୋଲିସ ଯଦି ବଢ଼େଇବ ଚୋର ପଛରେ ଚୋର ଧୁଟିବ ଫିଲ୍ମ ଫିଲ୍ମରେ ସବୁ ଦେଖୁଛେ, ଆମେ ତ ଫିଲ୍ମ ଦେଖା ହେଉନି, ତେଣୁ ସେହିଭଳି ଭାବରେ ଦୌଡ଼ୁଛନ୍ତି ସିଏ ଭଗବାନ ଦୌଡ଼ୁଛନ୍ତି, ଗାଁ ସାରା ଦୌଡ଼ିଲେ, ଗାଁ ସାରା ସମସ୍ତେ ଦେଖୁଛନ୍ତି ଲୋକ, ପିଲାମାନେ ଯେଉଁ ସେମାନେ ଅଛନ୍ତି ସବୁ ରଜବାସୀମାନେ, ମା କହୁଥିବେ ରଖ ରଖ ତାକୁ ଧର ଧର, କହୁଥିବେ କିଏ କୃଷ୍ଣଙ୍କୁ ଧରିବ, କିଏ ଧରିପାରିବ କୃଷ୍ଣଙ୍କୁ, ତେଣୁ ଯାହା ବି ହଉ ଏଇଭଳି ଭାବରେ ଗାଁ ସାରା ପରେ ପାର ହେଇଗଲା ସବୁ ମା ଯଶୋଦା, ବହୁତ ସମୟ ଲାଗିଗଲା ଧରିବା ପାଇଁ, ତେଣୁ ଭୟ ପଳାୟନ ଅଭ୍ୟାମ ମହାକାଳ ଜମାଦି ଭୟ ତତ୍ତ୍ୱେ ବି ଭୟ ପଳାୟନ ଅଭ୍ୟାମ, ଯାହାକୁ ମହାକାଳ ଭୟ କରନ୍ତି ସିଏ ମାଙ୍କ ଠାରୁ ଭୟରେ ପଳାୟନ କରୁଛନ୍ତି, ଇଏ ଗୋଟେ ତାଙ୍କର ଐଶ୍ୱର୍ଯ୍ୟ, ତାଙ୍କ ଭକ୍ତ ପାଇଁ ସେ ସବୁ ତାଙ୍କୁ କରୁଛନ୍ତି। ପୁଣି ତାପରେ କ'ଣ ହେଲା ନା ମା ଧରିଦେଲେ, ନା ମା ଧରିଲେ ପରାମୃଷ୍ଟମ, ପରାମୃଷ୍ଟ ମାନେ ପଛରୁ ଧରିଲେ, ସେ ମା ଯାଇକି ଧରିଲେ ଦୌଡ଼ିକିରି, କେମିତି ଧରିପାରିବେ ଭଗବାନଙ୍କୁ, କାରଣ ମନୋ ଅପ୍ରଜାନତ୍ୱ ବି ମାତ୍ରା ବଢ଼ାଉ ଗ୍ରହଣହୀନ, ଭଗବାନଙ୍କ ସ୍ପିଡ଼ କ'ଣ ଛୁଟିଆ ଅଛି, ମନର ଠାରୁ ଆହୁରି ଅଧିକ ଗତିରେ ସେ ଯାଇପାରିବେ, ଏଇଠି ବର୍ତ୍ତମାନ ଅଛି ମନ ଯାଇ ଲାଗିଯିବ ଆମେରିକାରେ, ଯେତେ ଦ୍ରୁତକୁ ଆମେ ଜାହାଜରେ ଗଲେ ମଧ୍ୟ ଗୋଟେ 24 ଘଣ୍ଟା ଲାଗିବ, କିନ୍ତୁ ମନ ଯାଇ ଗୋଟେ ସେକେଣ୍ଡରେ ପହଞ୍ଚିଯିବ ଆମେରିକାରେ, ମନରେ ଏଭଳି ରହିଛି ଗତି ରହିଛି, କିନ୍ତୁ ଭଗବାନଙ୍କ ଗତି ମନ ଅଗ୍ରଜାନତ୍ୱ ବି ମନ ଠାରୁ ମଧ୍ୟ ଆହୁରି ଅଗ୍ର, ଆହୁରି ଅଧିକ ତାଙ୍କର ଦ୍ରୁତ ଗତି ରହିଛି, କିନ୍ତୁ ମାତ୍ରା ବଳା କ'ଣ ହେଲା, ମାତ୍ରା ତାକୁ ପୁଣି ଧରିଦେଲେ, ଇଏ ତାଙ୍କର ଭକ୍ତ ପାଇଁ ଏଇସବୁ ଐଶ୍ୱର୍ଯ୍ୟକୁ ସେ ତା ତ୍ୟାଗ କରୁଛନ୍ତି, ତାଙ୍କର ଭକ୍ତ ବତ୍ସଳତା ଦେଖାଉଛନ୍ତି ଭଗବାନ, କେତେ ଭକ୍ତ ବତ୍ସଳ, ଭୃତ୍ୟବତ୍ସ ଭୃତ୍ୟର ତାଙ୍କର ଭକ୍ତର ସେ ଅଧୀନ ହେଇଯାଆନ୍ତି, ଏସବୁ ଦେଖୁ ଏବଂ ସନ୍ଦର୍ଶିତା। ତାପରେ କ'ଣ ହେଲା, ତାପରେ କ'ଣ ହେଲା, ମା ଯେତେବେଳେ ଧରିଦେଲେ ସେତେବେଳେ କ'ଣ ହେଲା, ଏବେ ବର୍ତ୍ତମାନ ବର୍ଣ୍ଣନା କଲେ, କନ୍ଦନ କରୁଥିଲେ ନା, ଆଖିକୁ ମଳି ମଳିକିରି କନ୍ଦନ କରୁଥିଲେ, ସାରା ସବୁ ସବୁ ରହିଛି, ଅଞ୍ଜନ ସବୁ ରହିଛି, ସବୁ ବୋଳି ହେଇଯାଉଥିଲା, ସେଥିରେ ସାରା ଏସବୁ ରହିଛି, ଏତେ ଭୟ ହେଉଥିଲା। ଏଇଟା କ'ଣ ନା ଆନନ୍ଦ, ନା ଆନନ୍ଦମୟ ତେବି ଦୁଃଖ ରୋଧ ନେଇନ, ଭଗବାନ ହେଉଛନ୍ତି ଆନନ୍ଦଘନ, ତାଙ୍କର କୌଣସି ଦୁଃଖ ନାହିଁ, ସଚିତ ଆନନ୍ଦଘନ ସିଏ, କିନ୍ତୁ ଆନନ୍ଦମୟତ୍ୱେ ବି ଦୁଃଖ ରୋଦନ, ଦୁଃଖରେ ସେ ରୋଦନ କରୁଛନ୍ତି। ଏଇଟାକୁ ଦେଖିକିରି କୁନ୍ତିଦେବୀ ତାଙ୍କ ସ୍ତୁତିରେ 80 ବର୍ଷ ପରେ ସେ ସ୍ତୁତିଟି କରିବେ, ଯେତେବେଳେ ମହାଭାରତ ଯୁଦ୍ଧ ହେଇସାରିଲା ପରେ ଭଗବାନ ଯେତେବେଳେ ଫେରୁଥିବେ ହସ୍ତିନାପୁରରୁ ଦ୍ୱାରକାକୁ ଫେରୁଥିବେ, ସେହି ସମୟରେ କୁନ୍ତିଦେବୀ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଆମର ମାଆଙ୍କ ନାଁ କୁନ୍ତି ରଖାଯାଇଛି, କୁନ୍ତିଦେବୀ ଏଇଟା ସେ କହିଥିବେ। ତେଣୁ ଇଏ ଯେଉଁ ରହିଛି ଇଏ ଆନନ୍ଦମୟତ୍ୱ ବି ଦୁଃଖର ଓଦନ ହେଇନ, ଦୁଃଖରେ ସେ ରୋଦନ କରୁଛନ୍ତି। ଏଇଟା କୁନ୍ତିଦେବୀ ସେଦିନ ଥିଲେ, ସେଦିନ ଏଇ ଲୀଳାଟି ହେଉଥିଲା ବେଳେ କୁନ୍ତିଦେବୀ ଆସିଥିଲେ, କୁନ୍ତିଦେବୀ ସେ ସମୟରେ ଥିଲେ, କେଉଁଠି ଥିଲେ ଯାହା ବି ହଉ ବନରେ ତ ଥିଲେ, ଆଉ ବନରେ ତାଙ୍କ ପୁତ୍ର ସବୁ ଆହତ ହେଇଥିଲା, ଆଉ ଏ 3 ବର୍ଷ ଲୀଳାମାନେ ସେ ସମୟରେ ଯୁଧିଷ୍ଠିର ମହାରାଜଙ୍କ ବୟସ ହେଇଥିବ କେତେ, ଯୁଧିଷ୍ଠିର ମହାରାଜ ବୟସ ହେଇଥିବ 5 ବର୍ଷ, ଆଉ ଭୀମଙ୍କର ବୟସ ହେଇଥିବ 4 ବର୍ଷ, ଆଉ ୟାଙ୍କର କ'ଣ ଯେଉଁ ରହିଛନ୍ତି ଅର୍ଜୁନ, ଅର୍ଜୁନଙ୍କ ବୟସ ସମାନ 3 ବର୍ଷ ହେଇଥିଲା, କୁନ୍ତିଦେବୀ ଆସିଥିଲେ ସେହି ସମୟରେ, ପୁଅର ବୟସ ଯେତିକି ଅର୍ଜୁନର ବୟସ ସେତିକି, ମାନେ କୃଷ୍ଣର ବୟସ ଯେତିକି ଅର୍ଜୁନର ବୟସ ସେତିକି, ସେହି ସମୟରେ ସେ ଆସିଥିଲେ ଏ ଲୀଳାଟି ଦେଖିଥିଲେ ବୋଲି ଆଚାର୍ଯ୍ୟମାନେ କହିଛନ୍ତି, ସେ ସମୟରେ ରାଧା ଗୋବିନ୍ଦ ସ୍ୱାମୀ ମହାତ୍ମା କହିଛନ୍ତି ଏଇଟା। ତେଣୁ ଏଇଭଳି ଭାବରେ ଦୁଃଖ ରୋଦନ କରୁଛନ୍ତି। ତାପରେ ତାପରେ କ'ଣ ହେଲା ନା ବନ୍ଧ ବନ୍ଦୀ ହେଲେ, ବନ୍ଦୀ ବନ୍ଧା ହେଇଗଲେ ସେଇଠି କେଉଁଥିରେ ଉଲୁକଳରେ ବନ୍ଧା ହେଇଗଲେ, ଉଲୁକଳରେ ଯେଉଁ ବନ୍ଧା ହେଲେ ଏଇଟା ସର୍ବବ୍ୟାପକତ୍ୱ ବି ତାଙ୍କର କେଉଁ ସୀମା ନାହିଁ ଯେ ସେଇଠି ସେମାନେ ଯାଇକି ବାନ୍ଧିଦେବେ, ସର୍ବବ୍ୟାପ ସବୁଠାରେ ବିଦ୍ୟମାନ, କିନ୍ତୁ ତଥାପି ବନ୍ଧନହୀନ, ସର୍ବବ୍ୟାପକ ହେଲେ ମଧ୍ୟ ବନ୍ଧନ ହେଲେ ସିଏ, ଏଇଭଳି ଭାବରେ ଭକ୍ତବତ୍ସତା ସ୍ୱାଭାବିକ ସ୍ୱସ୍ୟ ସମ୍ୟକ ଦର୍ଶିତା। ତେଣୁ ଏଇ ଯେଉଁ ରହିଛି ଏଇ ଯେଉଁ ଲୀଳାଟି ହେଲା ଏଇଟାକୁ ସମ୍ୟକ ଏବଂ ସନ୍ଦର୍ଶିତା ସମସ୍ତଙ୍କୁ ଏଇଟା ଦେଖୁଛନ୍ତି, ଏଇଟା ଆଡ଼ଭର୍ଟାଇଜମେଣ୍ଟ କରୁଛନ୍ତି ଭଗବାନ, ତାଙ୍କର ଭକ୍ତି କଲେ ଏଇଭଳି ଭାବରେ ସବୁ ଫଳ ଆମେ ପ୍ରାପ୍ତ ହେବା, ଏତିକି ଜିନିଷ ସବୁ ରହିଛି। ଭଗବାନଙ୍କୁ ଆମେ ଜିତିଯିବା, ଭଗବାନ ଅଜିତ କିନ୍ତୁ ଆମେ ତାକୁ ଜିତିଯିବା, ଏଇ ଏ ଲୀଳାଟି ଏ ମାଧ୍ୟମ ରହିଛି, ଏସବୁ କଥା ଚାଲିବ ଆମର ସେ ସେଇ ନାହିଁ କଥା। ଏଇଭଳି ଭାବରେ ବନ୍ଧା ହେଇଗଲେ, ବନ୍ଧା ହେଲା ପରେ ପୁଣି ଆହୁରି କଥା ଲିଳିବ, ଏଇ 10 ଅଧ୍ୟାୟ ପର୍ଯ୍ୟନ୍ତ ଚାଲିବ ଲୀଳା ଏ ଲୀଳାଟି। ହଁ ଯେ ଆଜି ଗତକାଲି 9 ଶ୍ଳୋକ କହିଥିଲେ, ଆଜି 10 ରୁ 18, 10 ରୁ 19, 10 ଶ୍ଳୋକ ଅଧିକ, ଗୋଟେ ଶ୍ଳୋକ ଅଧିକା ହେଇଗଲା କହିଲେ ସମୟ ହେଇଗଲା, କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବ କି ଗୋର।